ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ତଥା ଦେଶରେ ଚତୁର୍ଥ ପର୍ଯ୍ୟାୟ ଲାଗି ଭୋଟ୍ ନିଆଯାଉଛି। ରାଜ୍ୟର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନ 28ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ 280 ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ। ଏଥିରେ 4ଟି ସଂସଦୀୟ କ୍ଷେତ୍ର ଲାଗି 37 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ବିଧାନସଭା ଆସନଗୁଡ଼ିକରେ 243 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। 7,000ରୁ ଊର୍ଦ୍ଧ୍ୱ ମତଦାନ କେନ୍ଦ୍ରରେ 62,87,222 ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ଲାଗି 17,000 ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏହାଛଡ଼ା 104 କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ଓ 66 ପ୍ଲାଟୁନ୍ ଏଏସ୍ପି ମଧ୍ୟ ମୁତୟନ କରାଯାଇଛି। 600 ମୋବାଇଲ୍ ପାର୍ଟି ବିଭିନ୍ନ ବୁଥ୍ ତଦାରଖ କରୁଛନ୍ତି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ 210 ଫ୍ଲାଇଂ ସ୍କ୍ୱାର୍ଡ, 195 ସର୍ଭିଲାନ୍ସ ଟିମ୍ ମୁତୟନ କରାଯାଇଛି। ଆସନ୍ତୁ ଆମ ପ୍ରତିନିଧି ପ୍ରଭାତୀ ବିଷୋଇ ନବରଙ୍ଗପୁରର ଫରେଷ୍ଟ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ବୁଥ୍ରେ ଉପସ୍ଥିତ ରହି ଭୋଟ୍ କିଭଳି ଚାଲିଛି ସେ ସମ୍ପର୍କରେ କହୁଛନ୍ତି।
ଆଜି ହେଉଛି 13 ମଇ ଏବଂ ନିର୍ବାଚନର ସର୍ବୋଚ୍ଚ ଗଣତାନ୍ତ୍ରିକ ମହୋତ୍ସବ ଆରମ୍ଭ ହୋଇଯାଇଛି। ଗଣତନ୍ତ୍ରର ସର୍ବୋଚ୍ଚ ମହୋତ୍ସବ ନିର୍ବାଚନ 2024 ବର୍ତ୍ତମାନ ଆମେ ପହଞ୍ଚିଛୁ ବୁଥ୍ ନମ୍ଘର 127 ସରକାରୀ ପ୍ରାଥମିକ ବିଦ୍ୟାଳୟ ଫରେଷ୍ଟ କଲୋନୀରେ। ନବରଙ୍ଗପୁର ପୌରପାଳିକାର ଏହା ହେଉଛି ଏକ ସଖୀ ବୁଥ୍। ବର୍ତ୍ତମାନ ଆମେ ଦେଖିପାରୁଛୁ ଏହି ବୁଥ୍କୁ ବହୁତ ସୁନ୍ଦର ଭାବରେ ସଜାଯାଇଛି, ପୁରା ଗୋଲାପୀ ରଙ୍ଗରେ ସଜାଯାଇଛି, ତଳେ କାର୍ପେଟ୍ ପଡ଼ିଛି ଭୋଟରମାନଙ୍କୁ ସ୍ୱାଗତ କରିବା ପାଇଁ, ଏବଂ ଗୋଟେ ସେଲ୍ଫି ପଏଣ୍ଟ ମଧ୍ୟ କରାଯାଇଛି ଯେ ମୋ ଭୋଟ୍ ମୋ ଅଧିକାର ରହିଛି, ଏବଂ ଏଠାରେ ଗୋଟେ ଭୋଟର ସହାୟତା କେନ୍ଦ୍ର ମଧ୍ୟ କରାଯାଇଛି ଯେଉଁ ନିର୍ବାଚନ ଅଧିକାରୀ ପ୍ରିଜାଇଡିଂ ଅଧିକାରୀଙ୍କ ସମେତ 6 ଜଣ ନିର୍ବାଚନ ପୋଲିଂ ଅଧିକାରୀ ଅଛନ୍ତି, ମହିଳାମାନେ ଅଛନ୍ତି, ସେମାନେ ମକ୍ ପୋଲିଂ ସରାଇ ସାରିଲେଣି। ଆଉ ଅଳ୍ପ କିଛି ସମୟର ଅପେକ୍ଷା ମତଦାତାମାନଙ୍କର ଆସିବା ଆରମ୍ଭ ହୋଇଯିବ ଏବଂ ସମସ୍ତେ ମତଦାନ କରିପାରିବେ। ନବରଙ୍ଗପୁର ଆକାଶବାଣୀ ସମାଚାର ପାଇଁ ମୁଁ ପ୍ରଭାତୀ।
ଦେଶରେ ଆଜି ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଲାଗି ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ 9ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 96ଟି ଲୋକସଭା ଆସନରେ ମତଦାନ ହେଉଛି। ଆନ୍ଧ୍ରପ୍ରଦେଶର 25, ତେଲଙ୍ଗାନାର 17, ଉତ୍ତରପ୍ରଦେଶର 13, ମହାରାଷ୍ଟ୍ରର 11, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର 8ଟି ଲେଖାଏଁ ଆସନ, ବିହାରର 5ଟି, ଝାଡ଼ଖଣ୍ଡ ଓ ଓଡ଼ିଶାର 4ଟି ଲେଖାଏଁ ଆସନ ସହ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରର ଗୋଟିଏ ଆସନରେ ମତଦାନ ଚାଲିଛି। ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମୋଟ 1,717 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 20 ତାରିଖରେ ଓଡ଼ିଶା ଆସି ପୁରୀ, କଟକ ଏବଂ ଅନୁଗୁଳରେ ଦଳ ପକ୍ଷରୁ ଜନସଭାକୁ ସମ୍ବୋଧନ କରିବେ। ଏହାଛଡ଼ା ପୁରୀରେ ଏକ ରୋଡ୍ ଶୋ'ରେ ଭାଗ ନେବେ ବୋଲି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା 15 ତାରିଖରେ ରାଉରକେଲା, ସୋରଡ଼ା ଏବଂ କଣ୍ଟାବାଞ୍ଜିରେ ସାଧାରଣ ସଭାରେ ଉଦ୍ବୋଧନ ଦେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଅନୁରୂପ ଭାବେ ଆସନ୍ତା 17 ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ସୁନ୍ଦରଗଡ଼, ହିଞ୍ଜିଳି ଏବଂ ପଦ୍ମପୁରଠାରେ ଆୟୋଜିତ ନିର୍ବାଚନ ସଭାରେ ଯୋଗଦେବେ। କଳିଙ୍ଗ ଷ୍ଟାଡିୟମ୍ଠାରେ 27ତମ ଜାତୀୟ ଫେଡେରେସନ୍ କପ୍ ସିନିୟର ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ ଗତକାଲିଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଅନୁଷ୍ଠିତ ମହିଳା ଓ ପୁରୁଷ 400 ମିଟର ହର୍ଡଲ୍ସରେ ପଞ୍ଜାବର ଭୀରପାଲ କୌର ଓ ତାମିଲନାଡୁର ସନ୍ତୋଷ କୁମାର ଟି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମହିଳା 400 ମିଟର ହର୍ଡଲ୍ସରେ ଭୀରପାଲ 59.43 ସେକେଣ୍ଡ ସମୟ ନେଇ ପ୍ରଥମ ହୋଇଥିବାବେଳେ କେରଳର ଶାଲିନୀ ଭଲୁପରମ୍ ବିଲ୍ ଓ ପଞ୍ଜାବର ରଣଦୀପ କୌର ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛନ୍ତି। ସେହିପରି ପୁରୁଷ ବିଭାଗରେ ସନ୍ତୋଷ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ପଞ୍ଜାବର ନିଖିଲ ଭରଦ୍ୱାଜ ଓ ଗୁଜରାଟର ଧବଲ ମହେଶ ପ୍ରଥମ 3ଟି ସ୍ଥାନରେ ରହିଛନ୍ତି। ଓଡ଼ିଶାର ଶ୍ରାବଣୀ ନନ୍ଦ 200 ମିଟର ରେସ୍ର ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରିଲିମ୍ ହିଟ୍ 3ରେ ରେସ୍ କରିଥିବା ଶ୍ରାବଣୀ 48.18 ସେକେଣ୍ଡ ନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଆଉ 4 ଦିନ ପର୍ଯ୍ୟନ୍ତ ଏହିଭଳି କାଳବୈଶାଖୀଜନିତ ବର୍ଷା ହେବାର ସମ୍ଭାବନା ରହିଛି। ତେବେ 17 ତାରିଖରେ ରାଜ୍ୟରେ ପୁଣି ତାତି ବଢ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।